शांति अमृत धारा आध्यात्मिक कार्यक्रम तरफ सबु आध्यात्म प्रेमी भाई भणी मानको स्वागत करूछि। आज आम चर्चा करिबा धर्म आउ आध्यात्म। अनेक समय रु हजार हजार वर्ष रु आम शुणिआसछे समग्र विश्व रे जेते भी आम मनीष रहिछे किछि ना किछि ଧର୍ମର ଆମେ ସବୁ ଅନୁଯାୟୀ ଏବଂ ଆମେ କିଛି ନା କିଛି ସେ ଧର୍ମରେ ଯେଉଁ ଶିକ୍ଷା ଦୀକ୍ଷା ରହିଛି ନିୟମ ନୀତି ରହିଛି ସେଟାକୁ ଆମେ ଜୀବନରେ ପାଳନ କରିଆସୁଛେ। ଅଧିକାଂଶ ସଂଖ୍ୟାର ଲୋକ ଯେଉଁମାନେ ନିଜକୁ ଆସ୍ତିକ ମନେ କରୁଛନ୍ତି ଏବଂ ଆଜି ଦୁନିଆରେ ହଜାର ହଜାର ବର୍ଷରୁ ଅନେକ ଧର୍ମାତ୍ମା ବି ସଂସାରକୁ ଆସିସାରିଛନ୍ତି। ମହାବୀର ଜୈନ, ମହାତ୍ମା ବୁଦ୍ଧ, ଯୀଶୁଖ୍ରୀଷ୍ଟ ଆଦି ଆଦି ଅନେକ ଧର୍ମାତ୍ମା ସଂସାରକୁ ଆସିକି ଲୋକଙ୍କୁ ବିଭିନ୍ନ ପ୍ରକାର ହିତୋପଦେଶ ଦେଇକି ଯାଇଛନ୍ତି। ତାଙ୍କର ଅନୁଯାୟୀ ବନି ବା ତାଙ୍କର ଅନୁକରଣ କରି ଆଜି ଅନେକ ଧର୍ମ ଦୁନିଆରେ ଦେଖାଯାଇଛି, କିନ୍ତୁ ତାର ଶେଷ ପରିଣାମ କ'ଣ? ମହାତ୍ମା ବୁଦ୍ଧ ଯେତେବେଳେ ଆସିଲେ ସମାଜକୁ ସେତେବେଳେ ଯେଉଁ ଦୁରାବସ୍ଥା ଥିଲା ବା ମହାବୀର ଜୈନ ଯେତେବେଳେ ଦୁନିଆକୁ ଆସିଲେ ଲୋକ ସେତେବେଳେ ହିଂସ୍ରକ ହୋଇଯାଇଥିଲେ, ପ୍ରତିହିଂସାର ସମସ୍ତେ ଶିକାର ହୋଇଯାଇଥିଲେ ଏବଂ ରାଜା ଅଶୋକ ଯାହାଙ୍କର ପୂର୍ବ ନାମ ଚଣ୍ଡାଶୋକ ଲୋକ କହୁଥିଲେ, ଯେତେବେଳେ କଳିଙ୍ଗ ଯୁଦ୍ଧ ହେଲା ଧୋଳି ପର୍ବତ ପାଖରେ ରକ୍ତ ନଦୀ ବହିଯାଇଥିଲା, ଆଉ ସେହି ସମୟରେ ହିଁ ସେ ବୁଦ୍ଧଙ୍କର ଶିକ୍ଷାକୁ ଜୀବନରେ ଅନୁକରଣ କରି ଧର୍ମାଶୋକ ହୋଇଯାଇଥିଲେ। ସମାଜରେ ପୁଣି ପରିବର୍ତ୍ତନ ଆଣିବା ପାଇଁ ବୁଦ୍ଧଙ୍କର ଅନେକ ଶିକ୍ଷା ସେ ସମଗ୍ର ଭାରତ କ'ଣ ଭାରତ ବାହାରେ ବି ପ୍ରଚାର ପ୍ରସାର କରିବା ପାଇଁ ନିଜର ସମୟ ଶକ୍ତି ସବୁ ଲଗାଇଥିଲେ। ସେମିତି ଆମେ ଦେଖିବା ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିଲେ ସେତେବେଳେ ଲୋକ ତାଙ୍କ ପାଖରେ ପ୍ରେମ ନଥିଲା, ସ୍ନେହ ମମତା ନିଜ ପାଖରେ ନଥିଲା, ନିଜ ନିଜ ଭିତରେ ଘୃଣା ଈର୍ଷା କରିବା ଏସବୁ ଜିନିଷ ଦେଖାଯାଉଥିଲା। ତେଣୁ ସେ ଲୋକଙ୍କୁ ଶିକ୍ଷା ଦେଇଥିଲେ ପ୍ରେମ କର। ସାରା ଖ୍ରୀଷ୍ଟିଆନିଜମର ଏସେନ୍ସ କହିବା ଯଦି ସାର କହିବା ତାହେଲେ କ'ଣ, ଗୋଟିଏ ହିଁ ମହାବାକ୍ୟ ଆମେ ରିପିଟ୍ କରିପାରିବା, ୟୁ ଲଭ୍ ୟୋର ନାଇବର ଏଜ୍ ଦାଇ ସେଲ୍ଫ, ତୁମର ପଡ଼ୋଶୀକୁ ତୁମେ ନିଜ ଭଳିଆ ହିଁ ବ୍ୟବହାର କର। ତ ସ୍ନେହ ମମତା, ଅନ୍ୟକୁ ସ୍ନେହ ଦେବା, ସାରା ଏସେନ୍ସ ବାସ୍ତବରେ ଖ୍ରୀଷ୍ଟିଆନିଜମର ଏହା, ଦି ହୋଲ୍ ଏସେନ୍ସ ଅଫ୍ ଖ୍ରୀଷ୍ଟିଆନିଜମ ଇଜ୍ ଲଭ୍। ଯେମିତି ମୁଁ ଆପଣଙ୍କୁ କହିଲି ବୌଦ୍ଧ ଧର୍ମ ବା ଜୈନ ଧର୍ମ ତାଙ୍କର ମୂଳ ସାରା ସାର ହେଉଛି ବାସ୍ତବରେ ନନ୍ ଭାଓଲେନ୍ସ, ଅହିଂସା। ଦେଖିବେ ସେମାନେ ସବୁ ଜୈନ ଧର୍ମରେ ତ ଜୈନ ସାଧୁ ଅଛନ୍ତି, ସାଧକ ଅଛନ୍ତି, ସେମାନେ ଚପଲ ବି ପିନ୍ଧନ୍ତିନି, ଯେହେତୁ ପାଦ ତଳେ ଚପଲ ତଳେ ଯଦି ବିଭିନ୍ନ ପ୍ରକାର ଛୋଟ ଛୋଟ ଜୀବଜନ୍ତୁ ଆସିବେ ସେମାନେ ମରିଯିବେ। ମୁହଁରେ ସେମାନେ ସବୁ ମାସ୍କ ଲଗେଇକି ବୁଲନ୍ତି, ଆପଣ ଜାଣିଥିବେ ଦେଖୁଥିବେ। ସନ୍ଧ୍ୟା ପରେ ଘରେ କୌଣସି ଦୀପକ ବି ବା ଆମେ ଯେମିତି ଘରେ ଘରେ ଜଳଉଛୁ, ଲଣ୍ଠନ ଜଳୁଛୁ ବା ବତୀ ଜଳୁଛୁ, ସେମିତି ସେମାନେ ଜଳାନ୍ତିନି, ଦୀପକ ମାଛି ଆସିକି ମରିଯିବେ। ତ ଅହିଂସା ତାଙ୍କର ଧର୍ମ। ସେମିତି ଭିନ୍ନ ଭିନ୍ନ ସମୟରେ ସମାଜର ପରିସ୍ଥିତିକୁ ଦେଖିକି ଭିନ୍ନ ଭିନ୍ନ ଧର୍ମାତ୍ମା ଯେଉଁ ଆସିଛନ୍ତି ଲୋକଙ୍କୁ ଭିନ୍ନ ଭିନ୍ନ ଶିକ୍ଷା ଦେଇଯାଇଛନ୍ତି ଏବଂ ସମାଜକୁ ସୁଧାରିବା ପାଇଁ ସେମାନେ ଯେଉଁ ଯାଇଛନ୍ତି, ସେହି ସମୟରେ ସମାଜର ଅବସ୍ଥାକୁ ଦେଖିକି ଯେଉଁ ଶିକ୍ଷା ଦେଇଥିଲେ ନିହାତି ଦରକାର ବି ଥିଲା ଏବଂ ସମାଜ ସେହି ସମୟରେ କିଛିଟା ସୁଧୁରି ବି ଯାଇଥିଲା, କିନ୍ତୁ ସମଗ୍ର ବିଶ୍ୱ, ସମଗ୍ର ସମାଜ ପୁରା ପରିବର୍ତ୍ତନ ହୋଇକି ସମସ୍ତେ ସୁଖରେ ଶାନ୍ତିରେ ଖୁସିରେ ରହନ୍ତୁ ଏମିତି କିଛି ପରିବର୍ତ୍ତନ ହୋଇନଥିଲା। ଏବଂ ଆଜି ଧୀରେ 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 ସମାଜର ଦୁରାବସ୍ଥା ବା ଦୁର୍ଗତି ଆପଣ ସମସ୍ତେମାନେ ଦେଖୁଛନ୍ତି। ଏଇଟା ତ ଶାଶ୍ୱତ ବା ସାର୍ବଭୌମ ନିୟମ ଅଟେ କି କୌଣସି ଜିନିଷ ନୂଆରୁ ପୁରୁଣା ଅଟୋମେଟିକଲି ହୋଇଥାଏ, ଯାହା ବି କହନ୍ତୁ ନୂଆରୁ ପୁରୁଣା ହେବ ହିଁ। ଯେମିତି ଦିନଟି ଆରମ୍ଭ ହୁଏ ସକାଳ ସମୟରେ କେତେ ଭଲ ଲାଗେ, ଧୀରେ 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 ମଧ୍ୟାହ୍ନ ହୋଇଯାଏ, ପୁଣି ଧୀରେ 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 ଅପରାହ୍ନ ହୋଇକି ଅନ୍ଧକାର ହୋଇଯାଏ। ଛୋଟ ପିଲାଟିଏ ଜନ୍ମ ହେଉଛି, ବାଲ୍ୟାବସ୍ଥାରେ କେତେ ସୁନ୍ଦର, ଧୀରେ 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 ଯୁବା ହୋଇକି ପୁଣି ବୃଦ୍ଧାବସ୍ଥା ଆସିଯାଏ। ଘରଟିଏ ଆମେ ବନାଉଛେ, ନୂଆ ହେଉଛି, ଧୀରେ ଧୀରେ ପୁରୁଣା ହୋଇ ହୋଇ ଧୀରେ ଧୀରେ ଭଗ୍ନାବସ୍ଥାକୁ ପଳାଇ ଆସୁଛି। ତ ସେମିତି ଦୁନିଆର ସବୁ ଜିନିଷ ତ ପରିବର୍ତ୍ତନଶୀଳ। ତ ଏଇଠି ବି ଆଜି ଅନେକ ଦୁନିଆରେ ଆମେ ଦେଖୁଛେ ଦୁରାବସ୍ଥା। ସମାଜରେ ଅନେକ ଧର୍ମାତ୍ମା ମହାତ୍ମା ଆସିଥିବା ସତ୍ତ୍ୱେ ବି ଦୁନିଆର ବାସ୍ତବରେ କୌଣସି ପରିବର୍ତ୍ତନ ଯେମିତି ହେବା ଦରକାର, ଆମେ ସମସ୍ତେ ଯାହା ଚାହୁଁଛେ ସମାଜରେ ସମସ୍ତେ ସୁଖରେ ଶାନ୍ତିରେ ରହନ୍ତୁ, ଖୁସିରେ ରହନ୍ତୁ, ମିଳିମିଶିକି ରହନ୍ତୁ, ସମସ୍ତଙ୍କ ଭିତରେ ସ୍ନେହ ମମତା ରହୁ, ନିଃସ୍ୱାର୍ଥ ଭାବନା ରହୁ, ଅଛି? ଆଜି ଦୁନିଆର ଏମିତି ପ୍ରକାର ଦୁରାବସ୍ଥା, ସମସ୍ତେ ଜୀବନରେ ଗୋଟେ ଷ୍ଟ୍ରେସ୍ଫୁଲ୍ ସିଚୁଏସନ୍ର ଅନୁଭବ କରୁଛନ୍ତି। ଆଜି ଦୁନିଆରେ ଅନେକ ପ୍ରକାର ଷ୍ଟ୍ରେସ୍ ରିଲେଟେଡ୍ ରୋଗ ସବୁ ଆମେ ଦେଖୁଛେ। ହାଇ ବ୍ଲଡ୍ ପ୍ରେସର, ଆପଣ କଳ୍ପନା କରିପାରିବେନି, 25 ବର୍ଷ 28 ବର୍ଷ ବୟସରେ ବି ଏକ୍ୟୁଟ୍ ମାଇକାର୍ଡିଆଲ୍ ଇନ୍ଫେକ୍ସନ୍, ହାର୍ଟ ଆଟାକ୍ ହେବାର ଆମେ ଦେଖୁଛେ, ଯେଉଁଟା ବାସ୍ତବରେ କିଛି ବର୍ଷ ପୂର୍ବରୁ ହିଁ ବିରଳ ଥିଲା। ହାର୍ଟ ଆଟାକ୍ ହେବା ପ୍ରାୟ 50 ବର୍ଷ ପରେ ହିଁ ଲୋକଙ୍କୁ, ଯେତେବେଳେ ଅତି ବୃଦ୍ଧାବସ୍ଥା ଆସୁଛି ସେତେବେଳେ ହାର୍ଟ କମଜୋର ହୋଇଯାଉଛି, ବିଭିନ୍ନ ପ୍ରକାର କାରଣରୁ ହାର୍ଟ ଆଟାକ୍ ହେଉଥିଲା ବୋଲି ହୁଏ ବୋଲି ଆମେ ଶୁଣୁଥିଲେ। କିନ୍ତୁ ଏବେ ଦେଖୁଛନ୍ତି କି ବହୁତ କମ୍ ବୟସରେ ବି ଲୋକଙ୍କୁ ଏତେ ଷ୍ଟ୍ରେସ୍ ହେଉଛି, ସେମାନେ କମ୍ ବୟସରେ ବି ହାର୍ଟ ଆଟାକ୍ ହେବାର ଆମେ ଦେଖୁଛେ ଏବଂ ସେଥିରେ ଆକ୍ରାନ୍ତ ହୋଇକି ଶରୀର ତ୍ୟାଗ କରିବାରୁ ଆମେ ଦେଖୁଛେ। ତ ସମାଜର ଯେଉଁ ଦୁରାବସ୍ଥା ଆମେ ଦେଖୁଛେ କି ଅନେକ ଆଜି ଅନେକ ଧର୍ମ ଥିବା ସତ୍ତ୍ୱେ ବି ଆଜି ସମାଜର ଏହି ଦୁରାବସ୍ଥା, ତାହେଲେ ବର୍ତ୍ତମାନ କ'ଣ ଏହାର ଟ୍ରିଟମେଣ୍ଟ ବା ଏହା ପାଇଁ କ'ଣ ଆମେ କରିପାରିବା? ବାସ୍ତବରେ ଦୁନିଆରେ ଧର୍ମ ଏବଂ ଆଧ୍ୟାତ୍ମ ବିଷୟରେ ଲୋକଙ୍କ ମନରେ ବହୁତ ଗୁଡ଼ିଏ ଭ୍ରାନ୍ତ ଧାରଣା ରହିଛି। ଲୋକ ଧର୍ମ ଏବଂ ଆଧ୍ୟାତ୍ମ ଉଭୟକୁ ସମାନ ବୋଲି ମନେ କରନ୍ତି। ନା ନା, ବାସ୍ତବରେ ଆଧ୍ୟାତ୍ମ ଭିନ୍ନ ଜିନିଷ ଅଟେ। ଆପଣଙ୍କ କ'ଣ ବିଚାର କୁହନ୍ତୁ ନା, ଧର୍ମ ଆଧ୍ୟାତ୍ମ ଏକ ନା ଭିନ୍ନ ଭିନ୍ନ? ବାସ୍ତବରେ ଆଧ୍ୟାତ୍ମ ଧର୍ମଠୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଆଧ୍ୟାତ୍ମ କୌଣସି ବ୍ୟକ୍ତିବିଶେଷର ଶିକ୍ଷା ବା ତାଦ୍ୱାରା ପ୍ରଦର୍ଶନ ମାର୍ଗ ଉପରେ ନିର୍ଦ୍ଧାରିତ ନୁହେଁ। ଧର୍ମ ଯେଉଁ ଦୁନିଆରେ ଦେଖିଛି, ମୁଁ ଆଜି ପର୍ଯ୍ୟନ୍ତ ଚର୍ଚ୍ଚା କରୁଥିଲି ବର୍ତ୍ତମାନ କି ଭିନ୍ନ ଭିନ୍ନ ଧର୍ମାତ୍ମା ଆସିକି ଲୋକଙ୍କୁ ଯେଉଁ ଶିକ୍ଷା ଦୀକ୍ଷା ଦେଇଛନ୍ତି, ଯେଉଁ ମାର୍ଗଦର୍ଶନ କରିଛନ୍ତି, ତା ଉପରେ ଆଧାରିତ। ଏବଂ ଯେଉଁ ଭିନ୍ନ ଭିନ୍ନ ଧର୍ମ ସମାଜରେ ଆମେ ଦେଖୁଛେ ତାର ଅନୁଯାୟୀ ମଧ୍ୟ କିଛି ସୀମିତ ଲୋକ, ସମଗ୍ର ବିଶ୍ୱର ଲୋକ କୌଣସି ଏକ ଗୋଟିଏ ଧର୍ମକୁ ଅନୁକରଣ କରୁଛନ୍ତି ଆପଣ ଏମିତି ଦେଖିବେନି। ତ ଭିନ୍ନ ଭିନ୍ନ ଧର୍ମାତ୍ମା ଯେଉଁ ସମୟ ପ୍ରତି ସମୟରେ ଧରାପୃଷ୍ଠକୁ ଆସିଛନ୍ତି, ସେମାନେ ଯେଉଁ ଶିକ୍ଷା ଦୀକ୍ଷା ଦେଇଛନ୍ତି ତାକୁ ଅନୁସରଣ କରିକି କିଛିଟା ଲୋକ ହିଁ ସମାଜରେ ଯେଉଁ ଚାଲୁଛନ୍ତି ତାକୁ ଆମେ ଧର୍ମ କହିବା। ତେଣୁ ଧର୍ମ ୟୁନିଭର୍ସାଲ୍ ନୁହେଁ, ସମଗ୍ର ବିଶ୍ୱର ମାନବଜାତି ପାଇଁ ନୁହେଁ, ଏବଂ ଧର୍ମର ଶିକ୍ଷା ନୀତି ନିୟମ ସେଟା କିଛି ଲୋକଙ୍କ ପାଇଁ ହିଁ ଅନୁକରଣୀୟ, ସମସ୍ତେ ସେଟାକୁ କରନ୍ତି ନାହିଁ। କିନ୍ତୁ ଆଧ୍ୟାତ୍ମ ତ ବିଶାଳ ଅଟେ, ବେହଦ ଅଟେ, ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ ଅଟେ, ଯେଉଁଥିରେ ସମଗ୍ର ବିଶ୍ୱର ସବୁ ଆତ୍ମାମାନଙ୍କର କଲ୍ୟାଣ ଅନ୍ତର୍ନିହିତ ରହିଛି, ତାକୁ ହିଁ ଆଧ୍ୟାତ୍ମ କହିବା। ଅଧି ଆତ୍ମା, ଯେଉଁଥିରେ ଆତ୍ମାର ପ୍ରଗତି ଉନ୍ନତି ରହିଛି ସେଠି, ତାକୁ ହିଁ ଆମେ ଆଧ୍ୟାତ୍ମ କହିବା। ତେଣୁ ଆଧ୍ୟାତ୍ମ କୌଣସି ଏକ ବ୍ୟକ୍ତିବିଶେଷ ବା କୌଣସି ଧର୍ମାତ୍ମା ମହାତ୍ମା ଗୁରୁର ଶିକ୍ଷା ବା ତା ନୀତି ଶିକ୍ଷା, ତା ନୀତି ନିୟମ ବନେଇଥିବା ନୀତି ନିୟମର ଭିତରେ ସୀମାବଦ୍ଧ ନୁହେଁ। ଆଧ୍ୟାତ୍ମ ସମଗ୍ର ବିଶ୍ୱର ମାନବ ଜାତି ପାଇଁ ଉଦ୍ଦିଷ୍ଟ, ଯେଉଁଥିରେ ସମଗ୍ର ବିଶ୍ୱର କଲ୍ୟାଣ ହେବ, ତାକୁ ହିଁ ଆଧ୍ୟାତ୍ମ କୁହାଯାଏ। आध्यात्मिकता को वास्तव में आम स्पिरिचुअलिटी कहे स्पिरिचुअलिटी। तो आध्यात्म समस्ते निज को वास्तव में जिते पर्यंत निज को आत्मा अनुभव न करे स्पिरिट बा सोल अनुभव न करे एवं समग्र विश्व को विश्व जिते भी आम सब मानव रही समस्त को आत्मा भाई भाई रूप से न देखीजे ताहले वास्तविक आध्यात्मिकता संसार रे आमे देखिपरिया नहीं। तो आध्यात्मर फाउंडेशन कहतु बा मूल कहतु कि निज को आत्मा अनुभव करिवा एवं समग्र विश्वर जिते भी मानव रही समस्त को ईश्वर संतान आत्मा अनुभव करिवा एवं से अनुसार से स्मृति रे रहिकी समस्त सहित व्यवहार रे आसीबा ताकु ही आमे कहिवा आध्यात्म। बाकी आमे चिता चैतन्य लगेवा गेरुआ वस्त्र पिंधिवा कौन से प्रकार रुद्राक्ष माला पिंधिवा चुट्टी रखिवा ए सब गुडा वास्तव रे रिलीजियोसिटी या को रिलीजियन आमे कहिवा या को स्पिरिचुअलिटी कहिवानी। तो स्पिरिचुअलिटी इज डिफरेंट फ्रॉम रिलीजियोसिटी। आध्यात्म ठो धर्म एवं आध्यात्म संपूर्ण भिन्न अटे। आज धर्म विषय अनेक प्रकार अंधश्रद्धा दुनिया रे प्रचलित समाज रे प्रचलित अनेक प्रकार अंधश्रद्धा युक्त व्यवहार बा जिनस आम जिते देखुचे धर्म प्रति अनेक लोक अच्छा धर्म प्रति अनेक प्रकार घृणा भाव जागृत हो जाए समाज रे अनेक लोक अच्छा जो मैंने धर्म कर्म किसी विश्वास करते कहे वर्क इज वर्शिप ड्यूटी इज गॉड ये सब धर्म फर्म बकवास है ये सब बेकार जिन फालतू जिन या विषय जाज वेस्ट अफ टाइम वेस्ट अफ एनर्जी एवरीथिंग निजर समय शक्ति सब आम नष्ट कर जीवन किसी लाभ ना। तेणु धर्म भितर जेहेतु धर्म सीमित अटे एवं विभिन्न प्रकार अल्पज्ञ मानवात्मा महात्मा धर्मात्मा द्वारा जो शिक्षा दिखाई से शिक्षा द्वारा ही सीमित तेणु धर्म भितर किसी लिमिटेशन्स रही से लिमिटेशन्स को जिते आम देखुचे धर्म प्रति अनेक लोकं आस्था आउ रहूना एवं वास्तविक धर्म विषय मु आगु चर्चा कर सारी धर्म अर्थात निजर गुण अमौलिक गुण सेटा को छाड़ी जिते लोक विभिन्न प्रकार एमती निज द्वारा मनुष द्वारा तैयारी कर मार्ग को अनुकरण करके अंधानुकरण करके मु कहबी जेहेतु अनेक धर्म रे इमती प्रकार समाज रे शिक्षा दिखाई जोटा लोकर तार परिणाम को चिंता न करके अंधानुकरण ही कर चली जहाँफल समाज रो दुरावस्था आम देखुचे। उदाहरण रूप से देखु आम निजर स्वार्थ बा मनोकामना पूरण करने आम विभिन्न प्रकार देवादेवी पाक जाकि विभिन्न प्रकार याचना करें पशु मान बड़ी चढ़ाऊे गोटे पटे कहे अहिंसा परम धर्म अहिंसा निजर परम धर्म अटे पुणी आउ जा कौन कर बलि चढ़ाऊे ताले आम अहिंसा पालन कले देख आम निजर स्वार्थ पूरण करने गोटे जंतु जीवजंतु जी की वास्तव में आमठ कम शक्तिवान से निजर आत्मरक्षा करना तेणु आम बांधिकी नहीं निर्मम भाव हत्या कर कौन ना देवी बा देवता आम उपरे संतुष्ट हुए एटा को अंधश्रद्धा कहवानी ना कौन कहतु आपण मैंने विचार करतु। आज दुनिया रे लोक कहउछन्ति कि हाँ जो भी धर्म निय रास्ता तो एक जो बाटे गले भी आम से गोटे जगार पहुंचा किंतु संपूर्ण भ्रांत धारणा जड़े लोक ए रास्तार जाऊ जड़े लोक ए रास्तार जाऊँ से सब गोटे जगार पहुंचे कि संपूर्ण विपरीत रास्ता। जैन धर्म बा बुद्ध धर्म रे अहिंसा परम धर्म कहते से जीवजंतु को बिल्कुल टिके भी कष्ट न पहुंचु से ध्यान रखुं किसी धर्म रे निर्मम भाव पशुपक्षी मानू बलि चढ़ा दि जा तो उभय रास्ता तो संपूर्ण विपरीत से गोटे जगार पहुंचे कमि भावन। तो आज धर्म विषय अनेक धर्म ना अनेक प्रकार एम अंधश्रद्धा बा कुसंस्कार सब पशि जहाफल आज समाज रही दुरावस्था में देखुचे किंतु आध्यात्म यू जिन संपूर्ण भिन्न अटे। आध्यात्म यू जिन न थाए आध्यात्म तो वास्तव में समस्त कमि कल्याण हे मनीषर केवल नुहे पशु पक्षी प्रकृति समस्त कमि कल्याण हे भल हे समस्ते संसार कमि स्वर्ग हो सुंदर परिकल्पना रही है एवं आध्यात्मर वास्तविक मूल होचंती स्वयं परमात्मा जी की सर्वज्ञ अटंती सबु ज्ञान तांका पाखरे अछि तेणु मनीष को सत्य कण असत्य कण पाप कण पुण्य कण धर्म कण अधर्म कण सबु प्रकार ज्ञान देकी कर्मर गुह्य गति को शिक्षा देकी संसार आदि मध्य अंतर सबु ज्ञान देकी मनीष कण कले जीवन रे निजे भी सुख शांति रहिबो परिवार रे समाज रे समग्र विश्व रे आमे केमिति सुख रे रहिबा शांति रे रहिबा से जो ज्ञान दोचंती ताकु ही वास्तव रे आध्यात्म कहिबा तो आध्यात्म धर्म ठु संपूर्ण भिन्न अटे दुनिया रे जेति भी सब संस्था रहिछि समस्ते वास्तव रे लोकंकु भिन्न भिन्न धर्म रो शिक्षा दोचंती आमर जो अनेक प्रकार पुराण बा धर्म ग्रंथ रही सबु थे वास्तव में भिन्न भिन्न धर्म ज्ञान थे फिलोसफी थे कि आध्यात्म याठ संपूर्ण भिन्न अटे आध्यात्म ज्ञान तो वास्तव में आध्यात्मिकतार वास्तविक मूल हूं स्वयं परमपिता परमात्मा जी अति धर्मग्लानी समय जिते मनीष निजर धर्म कर्म भूलिकी दुनिया धर्मग्लानी जाए समस्ते दुखी अशांति जाती से समय आसिक ही आध्यात्म ज्ञान दिखती वास्तव में आम स्पिरिचुआल नॉलेज कह धर्म अंधश्रद्धा थी पारे ब्लाइंड फेथ थी पारे कुसंस्कार रिचुअल्स थी पारे किंतु आध्यात्म ये सब जिनस संपूर्ण मुक्त अटे तेणु वर्तमान समय आम जमी साइंस को ट्रुथ मानुचे साइंस क्या कहा जाए आम विज्ञान पढ़ुले स्कूल कॉलेज रे विज्ञान तार परिभाषा कौन कह साइंस इज द सिस्टमेटिक स्टडी ऑफ ट्रुथ सत्यर धारावाहिक पठन ही विज्ञान अटे तो सेमती आध्यात्म भी सत्य निष्ठ अटे आध्यात्म सत्यता रही कौन प्रकार अंधश्रद्धा वमती प्रकार कुसंस्कार ना जोटा धर्म भितर रही धर्म अनेक धर्म अनुजाई सब निजे निजर बुद्धि बेक न लगे कि जोटा सब लेखाही जो पूर्वपुरुष कही जाटा ही पालन कर चलते कि वास्तव में सीठी से बुद्धि लगुना यहां करते दुर्तात्पर्य करवा उचित ना नुहे जो समय कहला से समय समाज में हूं तो दरकार कि वर्तमान आम समय अनुसार कौन करवा उचित बुद्धि न लगे कि अंधानुकरण करवामें धर्म कह कि आध्यात्म इमती प्रकार ब्लाइंड फेथ आदि संपूर्ण भिन्न अटे स्पिरिचुअल साइंस बोली मॉडर्न एज रे कहा जाउची जिंती साइंस अंधश्रद्धा वा ब्लाइंड फेथ नहीं सिंती स्पिरिचुअल साइंस इज द स्टडी ऑफ ट्रुथ नथिंग बट ट्रुथ सत्य परमा सत्य पिता परमात्मा गॉड इज ट्रुथ कहा जाए एवं सिंती आत्मा भी अजर अमर अक्षय अविनाशी अटे तेणु आत्मा परमात्मा ए सृष्टि किमती सब संसार चक्र बुल चलची एठी आमर सब किमती आम अभिनय कर चलचे ए सब तीन कालर तीन लोकर सब जो ज्ञान रही सब ज्ञान को ही वास्तव में आध्यात्म ज्ञान कहा जाए आध्यात्म ज्ञान जनक पाखे आसीगले से जीवन रे सदा काल सुखरे शांति खुशी रही पार तेणु परमात्मा को ही स्पिरिचुअल फादर कहा जाए से ही जेतेले संसार को आसंती से ही मनीष को सब अनेक प्रकार अंधश्रद्धा युक्त धर्म मुक्त करके लोकों मन में आध्यात्म ज्ञान पराकाष्ठा सृष्टि करती एवं मनुष्य समस्ते दुनिया रे परिवर्तन है साधारण मनुष्य देवत्व प्राप्ति करके समाज संसार स्वर्ग ही जाए एवं समस्ते देवात्मा ही जाती तेणु आध्यात्म तो मनुष्य को साधारण मानव स्तर रु अति मानव जहाँ को देवता आम कहीपर सबु मानव मान भितर श्रेष्ठ से देवात्मा स्तर को नहीं जाए आम अनेक प्रकार धर्म अनुकरण दुनिया रे की अवस्था आज आम देखुचे तेणु वर्तमान समय आध्यात्म कौन हे मोर आध्यात्म प्रेमी भाई भौनी माने आध्यात्म कौन शुणतु जानतु बुझंतु एवं आध्यात्म जीवन रे अनुकरण करंतु देखंतु जीवन रे कौन प्राप्ति तो आज इठी रहिबा पुणि आसंता काली चर्चा करिबा कि वर्तमान समय दुनिया रे गोटे हूँ भौतिक भौतिकता भौतिकवाद आ गोटे हूँ आध्यात्मवाद स्पिरिचुअलिटी गोटे हूँ मेटेरियलिज्म आ गोटे हूँ स्पिरिचुअलिज्म उभय भितर कौन पार्थक्य रही से विषय चर्चा करवा आज इटी रहा अच्छा ओ